ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ: ସଂସଦର ବଜେଟ୍ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ, ପଶ୍ଚିମବଙ୍ଗ ଓ ତାମିଲନାଡ଼ୁରେ ନିର୍ବାଚନ ପ୍ରଚାର ସରଗରମ, କୋଏମ୍ବାଟୁରରେ ଜନସମାବେଶକୁ ଆଜି ସମ୍ବୋଧନ କରିବେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନୂଆଦିଲ୍ଲୀରୁ ସାଉଦି ଆରବର ମକ୍କାକୁ ଗସ୍ତ କଲେ ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟ ହଜ୍ ତୀର୍ଥଯାତ୍ରୀ, ଐତିହ୍ୟସ୍ଥଳୀଗୁଡ଼ିକର ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ପାଳନ କରାଯାଉଛି ବିଶ୍ୱ ଐତିହ୍ୟ ଦିବସ, ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍. ସଂସଦର ଉଭୟ ସଦନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି. ଏଥିସହ ବଜେଟ୍ ଅଧିବେଶନ ଶେଷ ହୋଇଛି. ଗତ ଜାନୁଆରୀ ମାସ 28 ତାରିଖରେ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା. ଲୋକସଭାରେ ବିଦାୟୀ ଅଭିଭାଷଣରେ ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ବଜେଟ୍ ଅଧିବେଶନ କାଳରେ ଗୃହରେ 93% କାର୍ଯ୍ୟ ସମ୍ପନ୍ନ ହୋଇଛି. ମୋଟ 31 ବୈଠକ ଅନୁଷ୍ଠିତ ହେବା ସହିତ 12 ସରକାରୀ ବିଲ୍ ଆଗତ ହୋଇଥିଲା, ସେଥିମଧ୍ୟରୁ 9 ଆଲୋଚନା ହୋଇ ପାରିତ ହୋଇଛି.
28 जनवरी 2026 को आरंभ हुआ था. इस सत्र में हमने 31 बैठकें की जो लगभग 151 घंटे और 42 मिनट तक चली. सत्र के दौरान 126 तारांकित प्रश्नों के उत्तर दिए गए. माननीय सदस्यों ने लोकमत के 226 मामले उठाए गए. सभा में नियम 377 के अधीन 626 मामले उठाए गए.
ରାଜ୍ୟସଭାରେ ବିଦାୟୀ ଅଭିଭାଷଣରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ କହିଛନ୍ତି, ସାମଗ୍ରିକ ଭାବରେ ଗୃହରେ ମୋଟ 157 ଘଣ୍ଟାରୁ ଅଧିକ ସମୟ ଧରି କାର୍ଯ୍ୟ କରାଯାଇଛି. ଏ କ୍ଷେତ୍ରରେ 110% ସଫଳତା ହାସଲ ହୋଇଛି. ଶ୍ରୀ ରାଧାକ୍ରିଷ୍ଣନ୍ କହିଛନ୍ତି, ଅଧିବେଶନ କାଳରେ ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ଏବଂ ଭାରତର ଶକ୍ତି ଆବଶ୍ୟକତା ପୂରଣ ପାଇଁ ସରକାର ଗ୍ରହଣ କରୁଥିବା ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ବକ୍ତବ୍ୟ ରଖିଥିଲେ. ଦେଶର ବିକଶିତ ପରିସ୍ଥିତିକୁ ଏକ ଉପଯୁକ୍ତ ଦୃଷ୍ଟିକୋଣରୁ ଉପସ୍ଥାପନ କରିବା ସହିତ ଶ୍ରୀ ମୋଦି ସାମ୍ପ୍ରତିକ ପରିସ୍ଥିତିରେ ସୃଷ୍ଟ ଆହ୍ୱାନଗୁଡ଼ିକର ସମାଧାନ ପାଇଁ ସାମୂହିକ ସଂକଳ୍ପ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ବୋଲି ଶ୍ରୀ ରାଧାକ୍ରିଷ୍ଣନ୍ କହିଛନ୍ତି. ଅଧିବେଶନ କାଳରେ ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ଓ ପଶ୍ଚିମ ଏସିଆ ପରିସ୍ଥିତି ନେଇ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସ୍ୱତଃପ୍ରବୃତ ଭାବରେ ଗୃହରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ବୋଲି ଶ୍ରୀ ରାଧାକ୍ରିଷ୍ଣନ୍ କହିଛନ୍ତି. ସଂସଦର ବାର୍ଷିକ ଅଧିବେଶନଗୁଡ଼ିକ ମଧ୍ୟରେ ବଜେଟ୍ ଅଧିବେଶନ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି. ଅଧିବେଶନ କାଳରେ ବିଭିନ୍ନ ପ୍ରସଙ୍ଗରେ ସଦସ୍ୟଙ୍କର ମତ ଉପସ୍ଥାପନ ଗୃହରେ ଆଲୋଚନାକୁ ସମୃଦ୍ଧ କରିଥିଲା. ଏହି ଅଧିବେଶନ କାଳରେ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ହରିବଂଶ ତୃତୀୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି. ପ୍ରବଳ ଗରମ ଏବଂ ଗୁଳୁଗୁଳି ସତ୍ତ୍ୱେ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ସରଗରମ ହେଉଛି. ବିଜେପି ନେତା ତଥା ରାଜ୍ୟ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ପୂର୍ବ ମେଦିନପୁରରେ ଜନସମାବେଶକୁ ସମ୍ବୋଧନ କରିଛନ୍ତି. ଆସାମ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର ବିଜେପି ନେତା ଏବଂ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ନିର୍ବାଚନୀ ର୍ୟାଲିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଛନ୍ତି. ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ହାଉଡ଼ାଠାରେ ଏକ ସାଧାରଣ ସଭାରେ ଯୋଗ ଦେଇଛନ୍ତି. ଦଳର ଅନ୍ୟତମ ନେତା ଅଭିଷେକ ବନ୍ଦୋପାଧ୍ୟାୟ ଏକ ରୋଡ୍ ଶୋରେ ଯୋଗଦେବା ସହ ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ସମାବେଶକୁ ସମ୍ବୋଧନ କରିଛନ୍ତି. କଂଗ୍ରେସ ନେତା ତଥା ତେଲେଙ୍ଗାନା ମନ୍ତ୍ରୀ ମହମ୍ମଦ ଆଜାରୁଦ୍ଦିନ ମୁର୍ଶିଦାବାଦ ଜିଲ୍ଲାରେ ରାଲିରେ ଯୋଗ ଦେଇଥିବା ବେଳେ ବାମପନ୍ଥୀ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟ ଚାଲିଛି. ତାମିଲନାଡ଼ୁରେ ମଧ୍ୟ ନିର୍ବାଚନ ପ୍ରଚାର ସରଗରମ ହେଉଥିବା ଜଣାପଡ଼ିଛି. ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟ ଜୋର ଧରିଛି. ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଏମ୍ବାଟୁରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ବିମାନ ବନ୍ଦରଠାରେ ପହଞ୍ଚିବା ପରେ ନିର୍ବାଚନ ସମାବେଶ ଅଞ୍ଚଳକୁ ଏକ ରୋଡ୍ ଶୋ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଗସ୍ତ କରିବା ପାଇଁ ପ୍ରସ୍ତୁତି ଚାଲିଛି. ଅନ୍ୟତମ ବରିଷ୍ଠ ନେତା ତଥା ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଉଟିର ନୀଳଗିରିଠାରେ ଚା କାରଖାନା ମାଲିକ ସଂଘଙ୍କ ସହିତ ଏକ ବୈଠକରେ ମତ ବିନିମୟ କରିଛନ୍ତି. ଡିଏମ୍କେ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳର ଶୀର୍ଷ ନେତୃତ୍ୱ ପ୍ରଚାରରେ ସାମିଲ ହୋଇଛନ୍ତି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟ ହଜ୍ ତୀର୍ଥଯାତ୍ରୀ ଆଜି ନୂଆଦିଲ୍ଲୀରୁ ସାଉଦି ଆରବର ମକ୍କା ଅଭିମୁଖେ ଯାତ୍ରା କରିଛନ୍ତି। ଏହି ପର୍ଯ୍ୟାୟରେ 371 ଜଣ ଯାତ୍ରୀ ସାମିଲ ହୋଇଛନ୍ତି। ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ସଚିବ ଡକ୍ଟର ଶ୍ରୀବତ୍ସ କୃଷ୍ଣ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ତୀର୍ଥଯାତ୍ରୀଙ୍କୁ ସମ୍ବୋଧନ କରି ଏକ ସୁଗମ, ସୁରକ୍ଷିତ ଏବଂ ପରିପୂର୍ଣ୍ଣ ଯାତ୍ରା ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି। ଗଣମାଧ୍ୟମ ସହ ଆଲୋଚନା କାଳରେ ଦିଲ୍ଲୀ ହଜ୍ କମିଟି ଅଧ୍ୟକ୍ଷ କୌଶର ଜାହାନ୍ ତୀର୍ଥଯାତ୍ରୀଙ୍କୁ ସମର୍ଥନ ଲକ୍ଷ୍ୟ ନେଇ ସମନ୍ୱିତ ପ୍ରୟାସ ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ଯାତ୍ରା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି। ଐତିହ୍ୟସ୍ଥଳୀଗୁଡ଼ିକର ସୁରକ୍ଷା ଏବଂ ସଂରକ୍ଷଣ କ୍ଷେତ୍ରରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଐତିହ୍ୟ ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ସ୍ମାରକୀ ଏବଂ ସ୍ଥଳ ପରିଷଦର ପ୍ରସ୍ତାବ ପରିପ୍ରେକ୍ଷୀରେ ୟୁନେସ୍କୋ ପକ୍ଷରୁ 1982 ପ୍ରତିବର୍ଷ ଏପ୍ରିଲ ମାସ 18 ତାରିଖରେ ଏହି ଦିବସ ପାଳନ କରାଯାଇ ଆସୁଛି। ଦେଶର ସାଂସ୍କୃତିକ ଐତିହ୍ୟର ବିବିଧତା ଉପରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଆଜିର ଦିବସର ବାର୍ତ୍ତା ରହିଛି ପ୍ରାକୃତିକ ବିପର୍ଯ୍ୟୟ ଏବଂ ସଂଘର୍ଷରେ ବିପଦଗ୍ରସ୍ତ ଐତିହ୍ୟ। ବର୍ତ୍ତମାନ ସୁଦ୍ଧା ବିଶ୍ୱ ଐତିହ୍ୟ ତାଲିକାରେ ଭାରତର 44 ସ୍ଥାନ ଥିବାବେଳେ ୟୁନେସ୍କୋର ଅସ୍ଥାୟୀ ତାଲିକାରେ 62 ସ୍ଥାନ ରହିଛି। 1983 ମସିହାରେ ଆଗ୍ରା ଦୁର୍ଗ, ତାଜମହଲ, ଅଜନ୍ତା ଏବଂ ଏଲୋରା ଗୁମ୍ଫା ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହେବା ପରେ କ୍ରମାଗତ ଭାବେ ଅନ୍ୟ ସ୍ଥାନଗୁଡ଼ିକୁ ଏଥିରେ ସାମିଲ କରାଯାଇଛି। ଏହି ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ ବିକାଶ ବି ଭିରାସତ ବି ଦୃଷ୍ଟିକୋଣ ଉପରେ ଆଲୋକପାତ କରି କହିଛନ୍ତି, ଦେଶର ଅମୂଲ୍ୟ ଐତିହ୍ୟକୁ ସଂରକ୍ଷିତ ରଖିବା ନେଇ ଆମେ ସମସ୍ତେ ଅଙ୍ଗୀକାରବଦ୍ଧ ହେବା ଉଚିତ। ଭବିଷ୍ୟତ ପିଢ଼ି ପାଇଁ ଆମ ପରମ୍ପରା ଏବଂ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ଭାରତ ସର୍ବଦା ଐତିହାସିକ ସମ୍ପତ୍ତି, ସ୍ଥାପତ୍ୟର ଚମତ୍କାରିତା ଏବଂ ସାଂସ୍କୃତିକ ବିବିଧତାରେ ପରିପୂର୍ଣ୍ଣ, ଯାହାକି ଗୌରବମୟ ପରମ୍ପରାକୁ ପ୍ରତିଫଳିତ କରିଚାଲିଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ ଏହି ଦିବସ ପାଳନ ଅବସରରେ ଦେଶବାସୀଙ୍କୁ ଐତିହାସିକ ସ୍ଥାନଗୁଡ଼ିକୁ ପରିଦର୍ଶନ ସମୟରେ ସ୍ୱଚ୍ଛ ଏବଂ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବାକୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶେଖାବତ କହିଛନ୍ତି, ମନ୍ଦିରଗୁଡ଼ିକର ପ୍ରାଚୀର, ପ୍ରାଚୀନ ଦୁର୍ଗଗୁଡ଼ିକର କାରୁକାର୍ଯ୍ୟ ଏବଂ ପିଢ଼ି ପରେ ପିଢ଼ି ଲୋକଗୀତ ଦେଶବାସୀଙ୍କ ପରିଚୟ ସୃଷ୍ଟି କରିପାରିଛି। ଏହାର ସୁରକ୍ଷା ଏବଂ ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି। 131ତମ ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ ପାରିତ ନ ହେବା ପରିପ୍ରେକ୍ଷୀରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି, ଦେଶର ମହିଳାମାନେ ବହୁ ଆଶା ଏବଂ ଆକାଂକ୍ଷାର ସହ ଏହି ବିଲ୍ ପାରିତ ହେବାକୁ ଅପେକ୍ଷା କରିଥିଲେ। ଆକାଶବାଣୀ ସମ୍ବାଦ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ବିଲ୍ ଆଲୋଚନା ସମୟରେ କଂଗ୍ରେସ ଦଳ ପକ୍ଷରୁ ଉପସ୍ଥାପନ କରାଯାଇଥିବା ମତକୁ ନିନ୍ଦା କରିଛନ୍ତି। ଏହା ମହିଳା ସ୍ୱାର୍ଥ ବିରୋଧୀ ବୋଲି ସେ କହିଛନ୍ତି। ଦେଶର ମହିଳାଙ୍କର ଆଶା ଆକାଂକ୍ଷା ପୂରଣ ପାଇଁ 2029 ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି। ବିଜେପି ଲୋକସଭା ସଦସ୍ୟ ବାଂଶୁରୀ ସ୍ୱରାଜ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ଦେଶର ମହିଳାଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ସଂସଦ ପରିସରରେ ଆକାଶବାଣୀ ସମ୍ବାଦ ସହ ଆଲୋଚନା କାଳରେ ସେ ଅଭିଯୋଗ କରି କହିଛନ୍ତି, ସଂସଦ ଏବଂ ବିଧାନସଭାରେ ମହିଳାମାନେ ଭାଗ ନେଇ ନିଷ୍ପତ୍ତି ଗ୍ରହଣରେ ସାମିଲ ହୁଅନ୍ତୁ ବୋଲି ବିରୋଧୀ ଦଳଗୁଡ଼ିକ ଚାହାନ୍ତି ନାହିଁ। କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂ ମଧ୍ୟ ସଂସଦରେ ବିଲ୍ ପାରିତ ନ ହେବା ପାଇଁ ବିରୋଧୀ ଦଳଗୁଡ଼ିକୁ ଦାୟୀ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ସଂଘୀୟ ଢାଞ୍ଚାକୁ ପରିବର୍ତ୍ତନ କରିବା ଏବଂ ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକୁ ଦୁର୍ବଳ କରିବାର ପ୍ରୟାସ ବିଫଳ ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ଠାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅପରାହ୍ନ 3:30 ମ୍ୟାଚ୍ ଅନୁଷ୍ଠିତ ହେବ। ସନ୍ଧ୍ୟା 7:30 ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗତ ସନ୍ଧ୍ୟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 5 କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଥିଲା। ମହିଳା T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଡର୍ବାନ୍ରେ ଖେଳାଯିବ। 5 ସିରିଜ୍ର ତୃତୀୟ ମ୍ୟାଚ୍ ଆସନ୍ତା 22, 25 ଚତୁର୍ଥ ମ୍ୟାଚ୍ ଖେଳାଯିବ। ଆସନ୍ତା 27 ବେନୋନିର ୱିଲ୍ମୋର୍ ପାର୍କରେ ଅନ୍ତିମ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସଂସଦର ବଜେଟ୍ ଅଧିବେଶନ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ। ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁରେ ନିର୍ବାଚନ ପ୍ରଚାର ସରଗରମ। କୋଇମ୍ବାଟୁରରେ ଜନସମାବେଶକୁ ଆଜି ସମ୍ବୋଧନ କରିବେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରୁ ସାଉଦି ଆରବର ମକ୍କାକୁ ଗସ୍ତ କଲେ ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟ ହଜ୍ ତୀର୍ଥଯାତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।